ini dalam waktu baru mana kemana lantas kembali tidak langsung lagi kini bawaan kira sedikit saja bawaan kira ikhwan ini bawaan kira dukungan mana untuk kepada mana se baru mana itu bawaan kali bawaan kali ତେଣୁ ସେ ଧର୍ମଟା ହେଉଛି କ'ଣ ନା ଭଗବାନ ମହାପ୍ରଭୁଙ୍କର କ'ଣ ଧାରଣାଟା ହେଉଛି ରଥଯାତ୍ରା ସମୟରେ ନା ଯେଉଁ ଧାରଣାଟା ରାଧାରାଣୀଙ୍କର ହୋଇଥିଲା ଭଗବାନ ରାଧା ରୂପରେ ଆସିଛନ୍ତି ନା ରାଧା ଭାବ ରାଧାଙ୍କର ଭାବନା ଏବଂ ତାଙ୍କର ଅନୁଭବ ତାଙ୍କୁ ଆବିର୍ଭାବ ହୋଇଛନ୍ତି ଯେତେବେଳେ କୁରୁକ୍ଷେତ୍ରରେ ଯେତେବେଳେ ଦ୍ୱାରକାରୁ ଭଗବାନ କୃଷ୍ଣ ଆସିଛନ୍ତି ତାଙ୍କର ସବୁ ପାର୍ଷଦମାନେ ଆସିଛନ୍ତି ଏବଂ ବୃନ୍ଦାବନକୁ ନନ୍ଦ ମହାରାଜ ଦଶଦା ଗୋପୀମାନେ ସବୁ ଯାଇ ପହଞ୍ଚନ୍ତି ସେହି ସମୟରେ ଯେତେବେଳେ ରାଧାରାଣୀ କୃଷ୍ଣଙ୍କୁ ଦର୍ଶନ କରୁଛନ୍ତି ସେତେବେଳେ ସେ ତାଙ୍କ ମନୋଭାବଟା କହିଛନ୍ତି ସେ କହୁଛନ୍ତି ଯଦି ତମେ ସେହି କୃଷ୍ଣ ମୁଁ ସେହି ରାଧା କିନ୍ତୁ ଏଠି କୁରୁକ୍ଷେତ୍ରରେ କୌଣସି ଦୃଶ୍ୟ ରହିଛି ନା ସେଠି ଭଗବାନ ତାଙ୍କର ଆଉ ଗୋପବାସ ନାହିଁ ଭଗବାନ ବୃନ୍ଦାବନରେ ମାଧୁର୍ଯ୍ୟ ଲୀଳା ଐଶ୍ୱର୍ଯ୍ୟ ଲୀଳା ନଥାଏ ଐଶ୍ୱର୍ଯ୍ୟ ଲୀଳା କେଉଁଠି ଆସେ ନା ମଥୁରାରେ ନା ଦ୍ୱାରକା ଚାଲିଲେ ଐଶ୍ୱର୍ଯ୍ୟ ଲୀଳା ଥାଏ ତେଣୁ ସେଠି ସେ ଇନ୍ସାନ୍ କ'ଣ ନା ମୁକୁଟ ପିନ୍ଧିଥାନ୍ତି ସୁବର୍ଣ୍ଣ ମୁକୁଟ ତାଙ୍କ ହାତରେ ବଞ୍ଚି ନଥାଏ ବରଂ ବିଭିନ୍ନ ବିଭିନ୍ନ ଅସ୍ତ୍ର ଧରିଥାନ୍ତି ହାତୀ ଛାତି ଏସବୁ ସବୁ ରହିବ ସେଠି ତେଣୁ ରାଜନୀତି କହୁଛନ୍ତି ଏସବୁ ଦେଖିକିରି ମୋର ଆଉ ମୋତେ ଏଠି ଭଲ ଲାଗିବ ତେଣୁ ମୁଁ ଚାହୁଁଛି ଆପଣ ତମେ ସେଇ ବୃନ୍ଦାବନ ଥିବ ବୃନ୍ଦାବନ ସେଇ ଗୋପବାସ ଭେଟିବ ସେଇ ଗୋଲିବାହନ ଭେଟିବ ସେଇ ଜମାନଙ୍କ କୂଳରେ ଆମେ ବିଚରଣ କରୁଥିବା ଆମେ ସବୁ ବିଭିନ୍ନ ଲୀଳା କରୁଥିବା ଏଇ କଥାଟା ରାଜନୀତି ଚାହୁଁଛି ତେଣୁ ସବୁ ଗୋପୀମାନେ କୃଷ୍ଣଙ୍କୁ ରଥରେ ବସିକି ନେଇଯାଉଛନ୍ତି ଟାଣିକି ନେଇଯାଉ ବୃନ୍ଦାବନ ଏ ରଥଯାତ୍ରାର ଉଦ୍ଦେଶ୍ୟ କି ମହାପ୍ରଭୁ ଆସିବା ପୂର୍ବରୁ ରଥଯାତ୍ରା ଅର୍ଥ କେହି ବୁଝିପାରୁନଥିଲେ କ'ଣ ପାଇଁ ଜଗନ୍ନାଥ ଆସୁଛନ୍ତି ବୃନ୍ଦାବନକୁ କିଏ କେତେ ପ୍ରକାର କଥା କହୁଛନ୍ତି କିନ୍ତୁ ପ୍ରକୃତ ତାର ଅର୍ଥ କ'ଣ ମହାପ୍ରଭୁ ଜାଣନ୍ତି ସେଇଟା ମହାପ୍ରଭୁ ସେଇଟା ସାରା ଜନସମାଜକୁ ମାନବ ସମାଜକୁ ସେଇଟା ଜଣାଇଛନ୍ତି ମହାପ୍ରଭୁ ଜାଣିଛନ୍ତି ତେଣୁ ମହାପ୍ରଭୁ ରଥ ଟାଣୁଛନ୍ତି ଜଗନ୍ନାଥଙ୍କର ତାଙ୍କ ସେଇ ଭାଗ ହେଉଛି ସେହିଭଳି ଭାବରେ କବିତା ରଚନା କରିଛନ୍ତି ବର୍ଣ୍ଣନା କରାଯାଇଛି ତେଣୁ ତାକୁ ଦେଖିକି ମହାପ୍ରଭୁ ବହୁତ ଖୁସି ହେଇଗଲେ ତେଣୁ ଆମେ କହିବା ଉଦ୍ଦେଶ୍ୟ ଯେଉଁମାନେ ଭଗବାନଙ୍କର ଭକ୍ତ ତେଣୁ ଭଗବାନ କ'ଣ ଚିନ୍ତା କରନ୍ତି ସେମାନେ ସବୁ ଜାଣିପାରିବେ ଭଗବାନଙ୍କ ଚିନ୍ତା ଭକ୍ତ ଜାଣିପାରିବ ଭକ୍ତ ଚିନ୍ତା ତ ଭଗବାନ ଜାଣିବେ କାରଣ ଭଗବାନଙ୍କୁ ଅନ୍ତର୍ଯ୍ୟ ଦେଖିବା ଯେଉଁ କହିଲି ବିଭିନ୍ନ ଆଗସ୍ତରେ ଟୀକା ଦେଉଛନ୍ତି ଟୀକାକରଣ ସେଟା କହୁଛନ୍ତି ଏଇଟା ହେଉଛି ଭାବ ବହୁତ ଜାଗାରେ ନିଜର ଭାବକୁ ଗୋପନ ରଖିଛନ୍ତି ଗୋପୀମାନେ ବିଭିନ୍ନ କଥା କହୁଛନ୍ତି କିନ୍ତୁ ତାଙ୍କର ମନର ଭାବନା କ'ଣ ସେମାନେ ଜାଣିଛନ୍ତି ସେମାନେ ସେମାନେ ଆଚାର୍ଯ୍ୟମାନେ ସେମାନେ ବର୍ଣ୍ଣନା କରିଛନ୍ତି ତେଣୁ ଏଥିରେ ଆମେ ଦେଖିବା ପୂର୍ବ ସୁଯୋଗ ମନେ କରାଗଲା ଗରୁଡ ମହାରାଜ ତାଙ୍କୁ ଭଗବାନ କହୁନାହାନ୍ତି ଗରିକୁ ବର୍ଣ୍ଣନ କରିବା କିନ୍ତୁ ଭଗବାନ ଗରୁଡ ମହାରାଜ ଜାଣିଛନ୍ତି ଭଗବାନ କ'ଣ ଚିନ୍ତା କରୁଛନ୍ତି ଚିକିତ୍ସା ସେଠି ପୂର୍ବ ସୁଯୋଗ ଚିକିତ୍ସା ଭଗବାନଙ୍କ ଇଚ୍ଛା ଅନୁସାରେ ସେ କାର୍ଯ୍ୟ କରୁଛନ୍ତି ଭଗବାନ କ'ଣ ଇଚ୍ଛା କରିଛନ୍ତି ନା ମୁଁ ଗରିକୁ ବର୍ଣ୍ଣନ କରିବି ବର୍ଣ୍ଣନ କରିବା କାହିଁକି ବର୍ଣ୍ଣନ କରିବି ନା ସବୁ ପ୍ରକାର ଅସୁବିଧା ତାକୁ ଦିଆଯାଏ ଗରିବ ଗରିବ ଭକ୍ତ ତାଙ୍କୁ ସବୁ ପ୍ରକାର ଅସୁବିଧା ସତ୍ତ୍ୱେ ସେ କିଭଳି ବିଚଳିତ ହେଉନାହାନ୍ତି ସେଇଟା ବି ଦର୍ଶନ ଦେଖିବେ ସମସ୍ତେ ଦେଖିବେ ଜଣେ ଭକ୍ତ ଏତେ ବିପଦ ଆସିବେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି ସାଧାରଣତଃ ଜଣେ ଭକ୍ତ ନୁହନ୍ତି ସେମାନେ ଟିକେ ବିପଦରେ କହନ୍ତି ଭଗବାନ ବିଷ୍ଣୁ ଭଗବାନ ନାହାନ୍ତି ଭଗବାନ ଥିଲେ କ'ଣ ଏମିତି ଭଗବାନ ପାଇଥାନ୍ତି ଭଗବାନ ବିଦ୍ୟା ଶକ୍ତି ନାହିଁ ଭଗବାନ ନାହାନ୍ତି ଏଇ ବିଷୟରେ ସାଧାରଣ ଲୋକମାନେ କୋର୍ଟ ପାଇବେ କିନ୍ତୁ ଯେଉଁମାନେ ତତ୍ଵୀ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଭଗବାନ ଲୀଳାଟାକୁ ବର୍ଣ୍ଣନା କରିବେ କିଭଳି ଭାବରେ ଭଗବାନ ଲୀଳା କରୁଛି ଭଗବାନଙ୍କର ସେଥିରେ ତତ୍ଵ କ'ଣ ରହିଛି ତେଣୁ ଗରିବ ମହାରାଜ ସେଥିରେ କଠିନ ଭାବରେ ପ୍ରଶ୍ନ ପଚାରିଛନ୍ତି ପ୍ରଥମେ ଅଷ୍ଟାଦଶ ପନ୍ଦର ଅଧ୍ୟାୟରେ ପ୍ରଥମେ ସେ ପ୍ରଶ୍ନକୁ ପଚାରିଛନ୍ତି କାହିଁକି ଭଗବାନ ବଳିକୁ ବନ୍ଦନ କଲେ ବଳିଙ୍କର କୌଣସି ଦୋଷ ନାହିଁ ସେ ତ ସବୁ ଯାହା ମାଗିଲେ ସେ ତାକୁ ଦେଲେ ପୁଣି କାହିଁକି ବନ୍ଦନ କଲେ ଏଇଟାକୁ ସାଧାରଣ ଲୋକମାନେ ବୁଝିପାରିବେ ଆଉ ଯେଉଁମାନେ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ବଳି ମହାରାଜଙ୍କର ଯେଉଁମାନେ ପାର୍ଷଦମାନେ ଅଛନ୍ତି ଅଶୁଭ ସ୍ୱଭାବ ସମ୍ପନ୍ନ ସେମାନେ କ'ଣ ବୁଝିବେ ସେମାନେ କହୁଛନ୍ତି କ'ଣ ନା ଇଏ ହେଉଛନ୍ତି ବାମନ ଭଗବାନ ନିଜେ ଆସିଛନ୍ତି
ଯିଏକି ଛଳ ନାଟକରେ ଆସିଛନ୍ତି ବଟୁ ବ୍ରାହ୍ମଣ ଭିତରେ ଆସିଛନ୍ତି ଏବଂ ଆମର ଯିଏ ମହାରାଜ ସେ ସତ୍ୟରକ୍ଷା କରିଛନ୍ତି, ସେ ସବୁ ପ୍ରତିଶ୍ରୁତିବଦ୍ଧ ହୋଇକରି ସବୁ କାର୍ଯ୍ୟ କରିଛନ୍ତି, ତାଙ୍କର କୌଣସି ଦୋଷ ନାହିଁ, କିନ୍ତୁ ଇଏ ତାକୁ ବନ୍ଧନ କରୁଛନ୍ତି, ତେଣୁ ଆମେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା, ଏଇଭଳି ଭାବରେ ସେ ଯୁଦ୍ଧ କରୁଛନ୍ତି। ଅସୁର ମାନେ କଣ ଭଗବାନ ବିଷୟ ଜାଣିବେ, ଭକ୍ତ ମାନେ ତ ଜାଣିପାରୁନାହାନ୍ତି, କୁନ୍ଦିରେ କହୁଛନ୍ତି ତାଙ୍କ ସ୍ତୁତିରେ ମହାରାଜ ମୃଗାଚ୍ଛନ୍ନ ଅଜ୍ଞାନ ଯଥା ମାୟା ରୂପ ଜବନିକା ବା ପର୍ଦ୍ଧା ପର୍ଦ୍ଧାରେ ଆମେ ରହିଛୁ, ତେଣୁ ଆମେ ଅଜ୍ଞ, ଆମେ ଜାଣିପାରୁନୁ ପର୍ଦ୍ଧାରେ ସେପଟେ କ'ଣ ଅଛି ଆମେ କରିପାରିବା, ଏବଂ ବିଶେଷ ଭାବରେ ଭଗବାନଙ୍କ ଅବସ୍ଥା ଆମର ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ଅଛି, ଆମେ ଚକ୍ରରେ ଯଦି ଦେଖିପାରିବା ତାଠାରୁ ଦୂରରେ ଅଛି ଭଗବାନ, ତେଣୁ ଆମେ ଚକ୍ରରେ ତାକୁ ଦେଖିପାରିବାନି, କର୍ଣ୍ଣରେ ଯାହାକୁ ଶୁଣିବା ତାଠାରୁ ଉର୍ଦ୍ଧ୍ୱରେ ଅଛି ଭଗବାନ, ତେଣୁ ଆମେ କର୍ଣ୍ଣରେ ତାଙ୍କୁ ଜାଣିପାରିବା ଶୁଣିପାରିବାନି। ଏ ପ୍ରକୃତ ଯୋଉ ଆମର ସବୁ ଇନ୍ଦ୍ରିୟ ସବୁ ରହିଛି ଇନ୍ଦ୍ରିୟ ଭଗବାନଙ୍କୁ ଜାଣିପାରିବେ, ସେଥିପାଇଁ ଭଗବାନଙ୍କୁ ଗୋଟେ ନାମ ହେଉଛି ଅଦକ୍ଷର, ତେଣୁ ଏବଂ ଭଗବାନ ହେଉଛନ୍ତି ଅବ୍ୟୟ, ତାଙ୍କର ମାନେ ସେ ସବୁ ଅନ୍ତ ଅବ୍ୟୟ ଅନନ୍ତ, କିନ୍ତୁ ସାଧାରଣ ନ ଲକ୍ଷ ସେ ମୃଦୁଷା ଯେଉଁମାନେ ମୂର୍ଖ ବ୍ୟକ୍ତିମାନେ ଅଛନ୍ତି ସମସ୍ତେ ମୂର୍ଖ, ତେଣୁ ନଟ ନାଟକ ଉଦାହରଣ ଦେଉଛନ୍ତି, ଯେମିତି ଗୋଟେ ନାଟକ ହେଉଛି ନାଟକରେ ବିଭିନ୍ନ ରୋଲ୍ କରୁଛନ୍ତି ସବୁ, କିନ୍ତୁ ଜଣେ ଛୋଟ ପିଲାର ବାପା ମଧ୍ୟ ସେମିତି ରାଜା ହିଁ ସେ ଛୋଟ ପିଲାଟା ଜାଣିପାରୁନି ସିଏ ମୋର ପିତା ହେଉଛି, ସେ ଭାବି ଇଏ ଜଣେ ରାଜା ଜାଣିପାରୁନି, ତ ସେଇ ଭଗବାନ ସତ୍ୟ ଅଛନ୍ତି, କିନ୍ତୁ ଯେଉଁମାନେ ଭକ୍ତ ନୁହଁ ସେମାନେ ଦେଖିପାରୁଛନ୍ତି ଭଗବାନ ସତ୍ୟ ନା, ଏଇ ଶ୍ଳୋକ ଭାରତରେ ଆମେ ବିଶ୍ୱନାଥ ଚତୁର୍ଥୀ କହୁଛୁ କଣ କୁନ୍ତିଦେବଙ୍କର ଭାବନାଟା ଅଛି ଏ କଥା ମୁଁ କହିଲେ, ସେ କହୁଛନ୍ତି ଯେ ପାଣ୍ଡବ ସ୍ୱମନ୍ତା ପଳାୟନ କରି ସର୍ବଶ୍ରଦ୍ଧାନ୍ତି ମୁହୂର୍ତ୍ତ ଅଶ୍ୱତ୍ଥମାରେ ପାଣ୍ଡବ ପଦାର୍ଥ ଅସ୍ତ୍ର ଗ୍ରହଣ, ଭଗବାନ ପାଣ୍ଡବମାନଙ୍କର ପାଳନ କରୁଛନ୍ତି, ପାଣ୍ଡବମାନଙ୍କୁ ମାନେ ଏମିତି ତାଙ୍କର ଚିଙ୍କ ହିସାବରେ ତାଙ୍କର ଚାକର ହିସାବରେ ସେ କାର୍ଯ୍ୟ କରୁଛନ୍ତି, ଚିଙ୍କ ହିସାବରେ କାର୍ଯ୍ୟ କରୁଛନ୍ତି, ଗୁରୁ ଆମେ ଭାରତ ଦେଖିଲେ ପଞ୍ଚମ ସ୍କନ୍ଧରେ ଯେତେବେଳେ ଉତ୍ତାନ ସାଧକର ବଂଶପୁରାଣୀ ବର୍ଣ୍ଣନା କରାଯାଉଛି ବା ପ୍ରିୟବନ୍ଧଙ୍କ ବଂଶପୁରାଣୀ ବର୍ଣ୍ଣନା କରାଯାଉଛି, ପରିଚିତ ସେମାନେ ଯେତେବେଳେ ଶୁଣୁଛନ୍ତି ତାଙ୍କ ସେ ଭାବୁଛନ୍ତି ପ୍ରକୃତରେ ସେମାନଙ୍କ ବଂଶ ବହୁତ ଭଲ, ଉତ୍ତାନ ପାଦକ ବଂଶ ଅଛନ୍ତି, କାରଣ ଭଗବାନ ଆସିଛନ୍ତି ଏକ ଉପରିଷଦ ଆସିଲେ ଧ୍ରୁବ ମହାରାଜ ଆସିଛନ୍ତି ଏବଂ ଭଗବାନ ତାଙ୍କୁ ସେଠି ଦର୍ଶନ ଦେଇଛନ୍ତି, ଏବଂ ପ୍ରିୟମନ୍ଦ ବଂଶରେ ଉତ୍ତାନ ପାଦ ବଂଶରେ ଆସିଛନ୍ତି ଆମର ଇଏ ଭଗବାନ କେଶବଦେବ ଆସିଛନ୍ତି ନା କି ତୁତୁ ମହାରାଜ, ତୁତୁ ମହାରାଜ ଆସିଛନ୍ତି, ଋଷଭଦେବ ଆସିଛନ୍ତି, ଏମାନେ ପ୍ରିୟମନ୍ଦ ଏବଂ ଉତ୍ତାନ ପାଦ ଏମାନେ ବଂଶ ସବୁ ଆସୁଛନ୍ତି, ଭଗବାନ ଅବତାର ସବୁ ଆସୁଛନ୍ତି, କିନ୍ତୁ ଆମ ମାସରେ କିଛି କେହି ଆସିବା ଭଗବାନ ଅବତାର ହେଇଛି ପରିଚିତ ମହାରାଜଙ୍କ ଭାବନା, ଏସବୁ ଭାବନାର କଥା ସବୁ କୁହାଯାଏ ଟୀକାରେ, ଏସବୁ ଭାବନାର କଥା କହୁଛନ୍ତି, ତେଣୁ ଭାବନା ଜାଣିକି ସୁଖଦେବ ଗୋସ୍ୱାମୀ କହୁଛନ୍ତି, କହୁଛନ୍ତି ଯେ ତମ ବଂଶ ଯଦୁ ବଂଶ ଏବଂ ପୂର୍ବଂଶ ଅତୀତରେ ଯଦୁ ବଂଶରେ ଯେତେବେଳେ ଭଗବାନ ଆସୁଛନ୍ତି କିନ୍ତୁ ତମ ବଂଶ ହେଉଛି ଆହୁରି ଅଧିକ ଧନ୍ୟ, କାହିଁକି ନା ଭକ୍ତି ଦଦାତ କରିଛି ନଶ୍ମ ମୁକ୍ତି ଦଦାତ କରିଛି ନଶ୍ମ ଭକ୍ତି ଯୋଗ, ଭଗବାନ ତମର ପାଇଁ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତମର ତମର ସେବକ ତମର ଚାକର ହିସାବରେ ସେ କାର୍ଯ୍ୟ କରୁଛନ୍ତି, ତମର ଟିଙ୍କ ହିସାବରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଏଭଳି କାର୍ଯ୍ୟ ସେ ଅନ୍ୟ ଯଦି ଯଦୁବଂଶରେ ବା ଅନ୍ୟ ବଂଶ କାର୍ଯ୍ୟ କରେ ନା, ତେଣୁ ତମର ବଂଶ ବହୁତ ଧନ୍ୟ ଏଇଭଳି ଭାବରେ କହୁଛନ୍ତି, নাগতা পছন্দরে আসে দেশপতি আসে মুক্তি দাদি করেছে মান ভক্তি যোগ পরিজিৎ মহারাজ ধারণ দেখি সুখদেব গোস্বামী কথা কুচ পরিজিৎ মহারাজ প্রশ্ন পচারুন কিছু প্রশ্ন পচারে তাঁর না ভাবনাটা জাঁকি সি কথা কুচ তেম এটি কুন্তীদেবীর কোণ ভাবনা না পাণ্ডব হচ্ছেন আপনার ভক্ত পাণ্ডবান সুভক্তান আপনার পাণ করছেন পাণ নাকি সর্বসাধারণ নাকি আপনার সর্বস্তর অন্তর্যামী সমস্ত হৃদয় কথা জানুন কিন্তু মুদে পাণ্ডব পদার্থ অস্ত্র পাণ্ডব মানুষ বধ করা এই যে ইয়ে আসলে অশোকুমার অস্ত্র দ্বিতীয় তাকে পাণ্ডব বধ করা আসছে প্রথম ধর সে আসছেন পাণ্ডব পাঁচজন হত্যা করা রাত্রে সে শুনেছিল হত্যা করছে কিন্তু প্রকৃতরে সে পাণ্ডব হত্যা করে তাঁর পুয় মানে পাঁচ পুয়া হত্যা করে এবং দ্বিতীয় ধর যেত উত্তরা গর্ভে পরিচিত মহারাজ তাকে ব্রহ্মাস্ত্র কিন্তু এই যে অস্ত্র নেই অশোক মারছেন ভগবান জাঁদে অন্তর রয়েছে তাকে সে প্রেরণা দিয়ে নথা সে মারি না কিন্তু ভগবান তাকে সে প্রেরণা দিয়েছেন যোগ নেই অশোক পাণ্ডব বধা তেমন পৃথিবী কুমি প্রকৃতি বুঝিপার কম আপনার লীলা ভগবান লীলা পুরো স্বয়ং নষ্ট রোগী অস্ত্র গ্রহণ আপনার প্রতিজ্ঞা কলে যে অস্ত্র গ্রহণ করিনি কিন্তু ভীষ্মদেব যেটি অতি অত্যন্ত আপনার প্রিয় মহাজন তাকে পুরো মারা আপনার অস্ত্র গ্রহণ করতে ভাবছেন তাকে মারা এইসব বহু গুড় দত্ত এসব সাধারণত লোক বুঝিপারি পুরো শিষ্ট পালন করত প্রতিজ্ঞা করছি দরকার পড়লে প্রতিজ্ঞা করতে ভঙ্গ হয়ে যাচ্ছে কিন্তু মো ভক্ত যা প্রতিজ্ঞা করব সে প্রতিজ্ঞা দরকার সেই নাম অধ্যায় ভগবদ্গীতার কৌন্দেয় প্রতিজ্ঞানি নামে ভক্ত প্রণশতি দেখুন দুপুত্র তুমি ঘোষণা কর যে মোর ভক্ত কেবলে বিনাশ এত জোর প্রতিজ্ঞা মানে ভক্ত মাধ্যমে প্রতিজ্ঞা করেদেবে কিন্তু এটি কুচি না শ্রেষ্ঠ পাণ প্রভূত ভীষ্মাদি সংহার হয়েছে ভীষ্ম যে ভগবান অত্যন্ত ইয়ে ভক্ত মহাজন ভীষ্ম মহাজন কিন্তু তাকে সে সংহার করছেন যে ইয়ে আসলে অর্জুন দ্বারা বধ কলে তাকে সংহার করছেন ভীষ্ম এত ভগবান প্রিয় কিন্তু তাকে সে সংহার করছেন পুরো দ্রৌপদী সুভদ্রী অতি স্নেহী তৃতা পুত্রাণ ভাষা সুভদ্রা দ্রৌপদী সুভদ্রা কথা কেন ভুল তাঁর পুয়া যে অভিমান সে পুরো মহারথ মান দ্বারা হস্ত করে দ্রৌপদী দ্রৌপদী পুত্র কে দ্রৌপদী মাত্র পুত্র অশোক দ্বারা কেতে স্নেহ তাঁর ভগবানকর দ্রৌপদী বা সুভদ্রা প্রতি কেতে স্নেহ রয়েছে কিন্তু এখানে তাঁর পুত্র কিন্তু নপনকর এই লীলা প্রকৃতি জাঁপারে এটা হচ্ছে কুন্তীদেবীর ভাবনা মনের ভাবনা যেটা বিষ্ণুনাথ চতুর্দশী প্রকাশ করছে তেমন জন সে শুদ্ধ সরল নথিলে জন জাঁপারে ভগবানের কম তাঁর ভাবনা তেমন গরিবরা জাঁছেন ভগবান কম চিন্তা করছেন সে বড়কে বর্ণন করবে এবং মমতাস্পদ অহমতাস্পদ দুইটা যাক জিনিস তাকে বহু হয়ে যাচ্ছে মমতা অহম মমতি যেটা যেমন মায়ার অনেক তাঁকর এই দুইটি জিনিস রয়েছে গোটে অহম মমেটি অহম কে মুহ কে সে শরীর এটা হচ্ছে অহমতাস্পদ মমতা এটা মোর এটা জিনিস মোর এটা মোর সেটা মোর এটা হচ্ছে মমতা এই দুইটি জিনিসকে ভগবান বরণ করে নেন অহম মানে এই দুইটি জিনিস হচ্ছে জন্মে যেতে ভগবান হয়েছিল তার এই দুটি অবিদ্যা প্রধান মানে কতটি এই দুটি অবিদ্যা ভিতরে অহম মানে ভিতরে আমরা দুর্গেশন নবম অধ্যায়ে দেখে এসেছি কথা আমরা করে যাচ্ছি অহম মানে যে রয়েছে এই মায়া গ্রস্ত অবস্থায় সমস্ত রয়েছে মায়া গ্রস্ত অবস্থা থেকে এই দুটি তাঙ্কর অবিদ্যা বা কোন তাঙ্কর অজ্ঞানতা এবং অহম এবং মম এই যে দুইটা অজ্ঞানতা রয়েছে তার ভিতরে মম অজ্ঞানটা বহুত উচ্চ স্তরের ব্যক্তিগত বহুত উচ্চ স্তরের যেমন আছে মানে পশু পক্ষীদের সমস্ত যেমন বহুত উচ্চ স্তরের আছে দেখুন মানব মানুষ যেমন অত্যন্ত উচ্চ স্তর কারণ মনুষ্য চারি লক্ষ প্রকার মনুষ্য অনেক তাঙ্কর ভিতরে নরাম যেমন অসমস্তর তাঙ্কর এই চিন্তাধারা করে মম মোর কুকুর বহু বুঝুছি তার অর্থ কোন এই হচ্ছে মোর জায়গা তার বাইরে কি আছে এই চিন্তাধারা সমস্ত আছে কিন্তু যেমন অত্যন্ত উন্নত স্তরের এমনি ভক্তি মার্গের অবসর হল পর মধ্য বহুত উন্নত স্তরের যেমন অহম ব্রহ্মা অহম মিথ্যা অহংকার সেটি মিথ্যা অহংকার যদিও অহম ব্রহ্মাণ্ড মিথ্যা অহংকার নুহ কিন্তু তাঙ্কর মিথ্যা অহংকার স্তরের অছন্তি অহম ব্রহ্মাণ্ড অর্থ পাত্র ভাবন্তি মূর্তি ভগবান যেতবে তুমি বহুত উন্নত স্তরকু যাচ্ছি বিশেষ ভাবে জ্ঞান মাত্রে অতি উন্নত স্তর ভাবছি সেমান কম ভাবুচি না মূল ভগবান অহম ব্রহ্মাণ্ড মূল ভগবান তো হম এই প্রসঙ্গে আমরা যে মুম্বাই বম্বে যে গৌরাঙ্গ দাস সে কৌতু জনে গুরু মানে এই অহম স্তরের যেমন অছন্তি যদিও সেমান খুব উন্নত স্তরের কিন্তু সেমান্তর এই মায়া রয়েছে অহম মু যেটাকে দিচ্ছিলা এই অজ্ঞানতা রয়েছে মিথ্যা অহংকার গৌরাঙ্গ মহারাজ যে অহংকার কু মানে কোন বুদ্ধি মন বুদ্ধি অহংকার অহংকারটা কু কিন্তু ফল শিব এটা প্রকৃত মিথ্যা অহংকার এটা আমরা বৈদিক শাস্ত্রে গোটে মানে মন্ত্র আছে সোহম সোহম অর্থ হচ্ছে কোন না সে স্ব মানে সিয়ে অহম মুহূর্তে ভগবান সোহম সোহম যেমানে সাধারণত যেমানে জ্ঞান মাত্রে ভগবত অনুসরণ করন্তি বা ব্রহ্ম চিন্তন করন্তি সেমানে এই মন্ত্রে উচ্চারণ করেন সোহম মানে মুহূর্তে ভগবান মায়াবতী মন্ত্র এটা হচ্ছে মন্ত্র বা মানবজন এইসবু এই ধারণাকে গ্রহণ করে সেমানে কথা কর না আমি ভগবানের অংশ আমি বর্তমান মায়ার অধীনে পড়িকি মায়া দ্বারা বই যাইকি আমি বর্তমান ভগবান ভুলি যাই কিন্তু যেতবে মায়ার বন্ধনে মুক্ত হওয়া আমি ভগবান সত্য এক হয়ে সেটাই সেখানে এই মন্ত্রটা বেশি কৃপা কৃপা আপনি জোর দেন সহজ সে তাঙ্কর শিষ্য সে জ্ঞানী গুরুকে তাঙ্ক শিষ্যকে এই মন্ত্র দিয়েছে সোহম 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 এইভাবে সে উচ্চারণ করছে তো কোনসি মানে তাঙ্কর ভাগ্যরু ভাগ্যরু সে জানে ভক্তর সমতা ভক্তর সমতা পরে সে আর্চনা হল পরে সে কে মতে মোর গুরুদেব এই মন্ত্র দিয়েছে সোহম ଏଇଟା ତମ ଗୁରୁଦେବ ଯେତେବେଳେ ଦେଇଛନ୍ତି ମାତ୍ରଟି ତମେ ତାହେଲେ ଆଉ ଗୋଟେ ଶବ୍ଦ ଆଉ ଗୋଟେ ଅକ୍ଷର ଆଣ ମୁଁ ନିଶା କ'ଣ ସେଟା ନା ଦାସ ଦାସ ଭଗବାନଙ୍କ ଦାସ ଦାସ ତେଣୁ ସେ ସେଇଠି ସେ ତାପରେ ସେ ଦାସ ହମ ଦାସ ହମ ଦାସ ହମ ଏଇ ମନ୍ତ୍ର ଉଚ୍ଚାରଣ କରୁଥିଲା ପୁଣି କିଛି ଦିନ ଗଲା ପରେ ତାଙ୍କର ଗୁରୁଦେବ ଆସି କ'ଣ ସେ ଯେତେବେଳେ ଶୁଣିଲେ ଯେ ତାର ମନ୍ତ୍ର ପରିବର୍ତ୍ତନ କରିଦେଇଛି ସେ ତା ଛାତ୍ର ଉପରେ ଘରେ ବିକିଲେ দুই প্রকার ভক্ত আছে আধ্যাত্মিকবাদী দুই প্রকার আছে কোথাও হচ্ছে সাকারবাদী কোথাও হচ্ছে নিরাকারবাদী ଯେଉଁମାନେ ନିରାକାରବାଦୀ ସେମାନେ କେବେ ହେଲେ ସାକାରବାଦୀକୁ ଗ୍ରହଣ କରିପାରନ୍ତି ନାହିଁ, ଅର୍ଥାତ୍ ଗ୍ରହଣ କରିପାରନ୍ତି। କିନ୍ତୁ ଯେଉଁମାନେ ସାକାରବାଦୀ ସେମାନେ ଜାଣନ୍ତି, ନିରାକାରବାଦୀଙ୍କର ଜ୍ଞାନ ମଧ୍ୟ ଜାଣନ୍ତି। ଯେମିତି 100 ଟଙ୍କାରେ ସବୁ ରହିଛି, 50 ଟଙ୍କାରେ ରହିଛି, 10 ଟଙ୍କାରେ ରହିଛି, 5 ଟଙ୍କାରେ ସବୁ ରହିଛି, କିନ୍ତୁ 5 ଟଙ୍କାରେ 100 ଟଙ୍କା ରହିଛି। ତେଣୁ ନିରାକାରବାଦୀ ଯେଉଁ ଜ୍ଞାନଟା ଭଗବାନଙ୍କର ଯେଉଁ ବ୍ରହ୍ମଜ୍ୟୋତି କଥା, ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଜାଣନ୍ତି। ତେଣୁ ଯାହା ହଉ, ଆମେ କହିବାର ଉଦ୍ଦେଶ୍ୟ ଥିଲା ଯେ ଭଗବାନଙ୍କର ଯେଉଁ ଇଚ୍ଛା ରହିଛି, ସେ ଇଚ୍ଛାଟା ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣିଛନ୍ତି। ତେଣୁ ଭଗବାନ ଅଛନ୍ତି କ'ଣ ନା, ବନ୍ଧନ କରିବେ, ବଳିକୁ ବନ୍ଧନ କରିବେ, ଏବଂ ଏତେ ଅସୁବିଧା ଦେବା ସତ୍ତ୍ୱେ ମଧ୍ୟ ବଳି ମାନେ ବିଚଳିତ ହେବେ। ତାକୁ ପଚାରିବେ, ଭଗବାନ ପରେ ପଚାରିବେ ଯେ ମୁଁ ତ 2 ପାଦରେ ସବୁ କିଛି ଗ୍ରହଣ କରିଲିଣି, 2 ପାଦରେ କ'ଣ କରିବ? ବଳି ମହାରାଜ ସେ ପ୍ରଶ୍ନର ଉତ୍ତରରେ ସେ ନିଜକୁ ସମର୍ପଣ କରିବେ, ଅହଂକାର ପରେ ଏବଂ ମମତା ପରେ, ଏଇ 2 ଜିନିଷ ହରଣ କରିନେଉଛନ୍ତି। ଅହଂ ମମ ଏଇ 2 ଜିନିଷ, ଏ ମାୟାର 2 ମାୟା ଦ୍ୱାରା ଏଇ 2 ଅଜ୍ଞାନ ଆସିଯାଉ। ଯେଉଁମାନେ ନିମ୍ନସ୍ତରରେ ରହୁଛନ୍ତି ସେମାନଙ୍କର ମମତା ସ୍ପଦତା ବେଶୀ ରହୁଛି, କିନ୍ତୁ ଯେଉଁମାନେ ଅତି ଉନ୍ନତ କରିପାରିଲେଣି ସେମାନେ ଅହଂକାର ସ୍ପଦତା ବେଶୀ ରହୁଛି। ଅହଂ ମୁଁ ଅହଂକାର ସେଥିପାଇଁ ସବୁଠୁ ସୂକ୍ଷ୍ମ ଜିନିଷ ହେଉଛି ଅହଂକାର, ମନ ବୁଦ୍ଧି ତାପରେ ଅହଂକାର। ଏଇ ଅହଂକାର ସ୍ପଦରେ ମଧ୍ୟ ଭଗବାନ ହରଣ କରିନେଉଛନ୍ତି। ପରିମାର ବ୍ରହ୍ମା ପଚାରିବେ, ଆପଣ ପ୍ରଶ୍ନ ପଚାରିବେ, ଆପଣ କାହିଁକି ବଳି ଯେଉଁ ପ୍ରଶ୍ନ ପଚାରିଛନ୍ତି କହିଛି ମହାରାଜ ସେତେବେଳେ ବସନ୍ତୁ, ସେଇ ପ୍ରଶ୍ନ ବ୍ରହ୍ମା ପଚାରିବେ ଭଗବାନ, ଯେ ସେ ତ ସବୁ କିଛି ଦେବେ, ଆପଣ ଯେଉଁ କାହିଁକି ଗ୍ରହଣ କରିବେ, ସେ ତାର ଉତ୍ତର ଦେବେ ଭଗବାନ ଉତ୍ତର ଦେବେ। ତେଣୁ ଆମେ ସେ ପରେ ଆଲୋଚନା କରିବା। ତେଣୁ ବରଦମିଆ ଏ ସବୁ କଥା ଜାଣିଛନ୍ତି ଯେ ଭଗବାନ ବାମନଦେବ ବଳି ମହାରାଜଙ୍କର ସବୁକିଛି ନେଇଯାଇକି ତାଙ୍କର ଯେଉଁ ଦଶ ସାରା ପୃଥିବୀରେ ଲୋକରେ ତାଙ୍କର ଦଶ ଦାନ କରାଯାଏ। ଜଣେ ଭକ୍ତ ଭଗବାନ ପ୍ରତି ସବୁକିଛି ଅର୍ପଣ କରିପାରେ, ସର୍ବାପ ଚୌଦଳ ଦେଉଛି ଭକ୍ତିର ନବମ ଯେଉଁ ଅଙ୍ଗ ହେଉଛି କ'ଣ ନା, ଶ୍ରବଣ କୀର୍ତ୍ତନ ଧ୍ୟାନ ବିଶୁକରଣ ପାଦ ସେବନ ଅର୍ଥନ ବନ୍ଧନ ଦାସ୍ୟ ସତ୍ୟ ଆତ୍ମନିବେଦନ ସବୁକିଛି ସିଏ ପ୍ରଦାନ କରୁଛି ବଳି ମହାରାଜ। ଏଇଟାକୁ ସେ ଦେଖିବା ପାଇଁ ସମଗ୍ର ତ୍ରିଲୋକରେ ଏଇଟାକୁ ଦଶଟା କୀର୍ତ୍ତି ହେବ। ଏବଂ ଯଦିଓ ଭଗବାନ ସବୁକିଛି ନେଇଥିବେ, ପୁଣି ଭଗବାନ ତାଙ୍କ ପାଖରେ ଋଣୀ ହେବେ। ଯେ ଯଥା ମାନଙ୍କ ପଚାରନ୍ତି ତାଙ୍କ ସଦୈବ ଭୁଲାମ ଭଗବତମାନ କରୁଛନ୍ତି ମନୁଷ୍ୟ ପାପ ସବୁ ଭଗବତୀତା ଚତୁର୍ଦ୍ଦରେ ଗ୍ରହଣ କରିବେ, ଯିଏ ଯେଉଁଭଳି ଭାବରେ ମୋର ଶ୍ରେଣୀ ଆସିବ ମୁଁ ତାଙ୍କୁ ସେଭଳି ଭାବରେ ଉପକୃତ କରିବି। ସମସ୍ତଙ୍କର ଯାହା ଯାହା କାମନା ସବୁ ଭଗବାନ ପ୍ରଦାନ କରୁଛନ୍ତି, କିନ୍ତୁ ଗୋପୀମାନଙ୍କର କ'ଣ କାମନା ଅଛି ଭଗବାନ ପ୍ରଦାନ କରିବେ? ତେଣୁ ତାଙ୍କର ଯେଉଁ ପ୍ରତିଜ୍ଞା କରିଥିଲେ ଭଗବତୀତାରେ, ସେ ପ୍ରତିଜ୍ଞାଟି ଭଙ୍ଗ ହେଇଛି। ଭାଗବତରେ ସେ କହିଛନ୍ତି କାରଣ ପ୍ରଥମ ସ୍କନ୍ଧ ରସ ପଞ୍ଚଧାରେ ଏମିତି ଆସେ, ଏତିକି ସଂଧ୍ୟାରେ ଥାଏ, ଭଗବାନ ଘୋଷଣା କଲେ ଯେ ଯେ ଯଥା ମାନ ପ୍ରଦାନ ଯିଏ ଯେଉଁ ଭାବରେ ମୋର ଶରଣରେ ଆସିବ ମୁଁ ତାଙ୍କୁ ସେଇଭଳି ଭାବରେ ପୁରସ୍କୃତ କରିବି, କିନ୍ତୁ ସେ ତାଙ୍କର ପ୍ରତିଜ୍ଞାଟି ସେଠି ଭଙ୍ଗ ହେଇଛି। ଭାଗବତଙ୍କ ସମ୍ପନ୍ଦ ପ୍ରତିଷେଧାରେ ସେ ଗୋପୀମାନଙ୍କ ପାଇଁ ଗୁଣି ରହିଲେ ନ ପାରାୟ ଏବଂ ନିରବଧ୍ୟ ସୁନ୍ଦା। ଗୋପୀମାନଙ୍କର କ'ଣ କାମନା ଥିଲେ କିନ୍ତୁ ସେ ତାଙ୍କର କାମନା ପୂରଣ କରିବେ, କିନ୍ତୁ ଗୋପୀମାନଙ୍କର କୌଣସି କାମନା ନାହିଁ, ତାଙ୍କର କାମନା ହେଉଛି ଭଗବାନଙ୍କୁ ଭଗବାନ ଆନନ୍ଦ ପ୍ରଦାନ କରିବେ, ଆଉ ସିଏ କ'ଣ ପୂରଣ କରିବେ ଗୋପୀମାନଙ୍କର କାମନା? ତେଣୁ ସେ ସେଇଠି କହିଲେ ନ ପାରାୟଣ, ମୁଁ ସେଟା ତୁମକୁ ଆଉ ତମର ଋଣ ମୁଁ ପରିଶୋଧ କରିପାରିଲା, ମୁଁ ତମ କଥା ଭୁଲି ରହିଲା। ତେଣୁ ସେଇଭଳିଆ ଭଗବାନ ବାମନଦେବ ଯେତେବେଳେ ବଳି ମହାରାଜ ସବୁ ନେଇଛନ୍ତି, ଭଗବାନ ମଧ୍ୟ ତାଙ୍କ ପାଖରେ ଭୁଲି ରହିଯାଇଛନ୍ତି। ତେଣୁ ଭଗବାନ ତାଙ୍କର ଦ୍ୱାରପାଳ ହିସାବରେ ରହିବେ, ସୁତଳ ଲୋକରେ ତାଙ୍କ ଦ୍ୱାରପାଳ ହିସାବରେ ରହିବେ, ଏଇଟା ମଧ୍ୟ ଗରୁଡ଼ ମହାରାଜ ଜାଣୁଛନ୍ତି। ତେଣୁକରି ଜାଣିକି ସେ ତାକୁ ବନ୍ଧନ କରୁଛନ୍ତି। ତେଣୁ ଏହି ଯେତେବେଳେ ବନ୍ଧନ ନେଇଯାଇଛନ୍ତି, ସେହି ସମୟରେ ହାହାକାର ଭାବନା ଅଛି, ରୋଦସ୍ୟ ସର୍ବୋପରି ସବୁ ଲୋକରେ ହାହାକାର ହୋଇଗଲା। ମହାରାଜ ଯେ ବହୁତ ଦାଣ୍ଡ ବ୍ୟକ୍ତି ଥିଲେ, ସେଟା ତ୍ରିଲୋକରେ ସମସ୍ତେ ଜାଣିଥିଲେ, ତ୍ରିଲୋକରେ ପ୍ରସିଦ୍ଧ ଥିଲେ, ପ୍ରସିଦ୍ଧ ଦାନୀ ହିସାବରେ ଥିଲେ ବଳିମହାରାଜ। କିନ୍ତୁ ଭଗବାନ ତାଙ୍କର ସବୁକିଛି ଛିନ୍ନ କରିକି ସବୁକିଛି ତାଙ୍କର ନେଇକି ପୁଣି ତାଙ୍କୁ ମନ୍ଥନ କରୁଛନ୍ତି। ଏବେ ଯେତେବେଳେ ଶୁଣୁଛନ୍ତି କେତେ ଜଣ ତତ୍ତ୍ୱବିତ ଅଛନ୍ତି, ବ୍ରହ୍ମା ନିଜେ ମଧ୍ୟ ପ୍ରଶ୍ନ ପଚାରିବେ ଆପଣ କାହିଁକି ଏମିତି କରୁଛନ୍ତି, ଆମେ ଦେଖିବା ପରେ ଆସିବେ। ବ୍ରହ୍ମାଜୀ ମହାରଣ ସେ ପ୍ରସଙ୍ଗରେ ଆପଣ କାହିଁକି ପରିମାଣରେ ବର୍ଣ୍ଣନ କରୁଛନ୍ତି, ଏଇଟା କରିବାଟା ଠିକ କି ନୁହେଁ। ଏଭଳି ଭାବରେ ଭଗବାନଙ୍କୁ ପ୍ରଶ୍ନ ପଚାରିବେ, ଭଗବାନ ତାର ଉତ୍ତର ଦେବେ, ମନା କରାଯାଏ। ତେଣୁ ସାରା ଲୋକରେ ହାହାକାର ହୁଏ କି ବଳି ମହାରାଜ ଏତେ ବଡ଼ ଦାନୀ ଭଗବାନ ଆମନ୍ଦପୁରରେ ଆସିକି କି ବଧୁ ମହାମନ୍ଦ ଆସିକିରି ସାଧାରଣ ତାକୁ ଛଳନା କରି ଛଳନା କରି ସବୁ ତାଙ୍କୁ ନେଇଯାଇକି ପୁଣି ତାଙ୍କୁ ବନ୍ଧନ କରୁଛନ୍ତି, ତେଣୁ ହାହାକାର ହୋଇଯାଇଛି। ଏବଂ ନିପୁଣ ମାନେ ଶ୍ରୀପଦ ବିଷ୍ଣୁନା ପ୍ରଭୁ ବିଷ୍ଣୁନା ବିଷ୍ଣୁ ଭଗବାନ ସେମାନେ ଜାଣିପାରିଲେ ଯେହେତୁ ବିଷ୍ଣୁ ତାଙ୍କର ଲୋକ ଯେଉଁ ଦେଖେଇଥିଲେ ବିରାଟ ରୂପ ଦେଖେଇଥିଲେ ତାପରେ ସେ ସନ୍ତୁଷ୍ଟ କରିଦେଇଛନ୍ତି। ବର୍ତ୍ତମାନ ବାମ ଲୋକରେ ଅଛନ୍ତି, ଛୋଟ ବାମ ଲୋକରେ ଅଛନ୍ତି। ତେଣୁ ଅସୁରପତି ଯେଉଁମାନେ ତାଙ୍କର ଆଗକୁ ବର୍ଣ୍ଣନା କରାଯାଇଛି ନା, ବଳିମାଳକୁ ସମ୍ବୋଧନ କରୁଛନ୍ତି, ଏ ବିପ୍ରଜିତି ଏସବୁ ନାଁ ସବୁ ପ୍ରାୟ ଯେଉଁମାନେ ମୁଖ୍ୟ ଜଣ ଅଛନ୍ତି ସେମାନେ ସେମାନେ କିନ୍ତୁ ବିଷ୍ଣୁ ପ୍ରଭୁ ବିଷ୍ଣୁ ବିଷ୍ଣୁଙ୍କର ପ୍ରଭାବ ବହୁତ ଜାଣିଛନ୍ତି। ବିଷ୍ଣୁ ହେଉଛି ଆମର ସତ, ଅସୁର ସଭା ସମ୍ପର୍କ ବ୍ୟକ୍ତିମାନଙ୍କ ଲକ୍ଷଣ କେଇଟା ପ୍ରକୃତରେ ସେମାନେ କହିଲେ ଭଗବାନ ନାହାନ୍ତି, ଆଉ ଯେଉଁ ବିଷ୍ଣୁ ଅଛନ୍ତି ସେ ଭଗବାନ ଯଦିଓ କିନ୍ତୁ ସିଏ ହେଉଛି ଆମର ସତ, ସିଏ ଦେବତାମାନଙ୍କୁ ସପକ୍ଷରେ ସବୁ କାର୍ଯ୍ୟ କରୁଛନ୍ତି। ଇନ୍ଦ୍ର ପ୍ରଶ୍ନ ପଚାରିଥିଲେ ସପ୍ତମ ସ୍କନ୍ଧରେ ଏଇ ପ୍ରଶ୍ନ ପଚାରିଥିଲେ ପରିକ୍ଷିତ ମହାରାଜ, କାରଣ ସପ୍ତ ସ୍କନ୍ଧରେ ଭଗବାନଙ୍କର ମାନେ କିଏ ଦେବତାମାନଙ୍କୁ ଇନ୍ଦ୍ରମାନଙ୍କ ସପକ୍ଷରେ ଯାଇକି ତାଙ୍କୁ କୁହାଯାଉ କେମିତି ତମେ ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧରେ କେମିତି ଜୟଲାଭ କରିପାରିବ, ଦଧିଚିଙ୍କର ଅସ୍ଥି ନେଇକି ତାକୁ ବଜେଟ କର, ଏଇସବୁ କଥା କହିଛନ୍ତି। ଏବଂ ଅସୁରମାନଙ୍କ ତରଫରୁ ଆମର ଆସନ୍ତି ଚିତ୍ରଦେବ ତାଙ୍କର ନାଁ କ'ଣ ଯେଉଁ ବିରାଟ ଆସିଲେ ରୁଦ୍ରାଙ୍କ ବହୁତ ପ୍ରକାର ସୁଖ ଭଗବାନଙ୍କର, ତେଣୁ ଏ କଥା ଶୁଣିକି ଷଷ୍ଠ ସ୍କନ୍ଧର ଯେଉଁ ବନାଷ୍ଟପତି ସପ୍ତମ ସ୍କନ୍ଧରେ ପଚାରି ଦେଇଥିଲେ ପରିକ୍ଷିତ ମହାରାଜ ପଚାରେ ସମାନ ପ୍ରିୟ ବ୍ରହ୍ମାନ ଭୂତାନାମ ଭଗବାନ ସ୍ୱୟଂ ଇନ୍ଦ୍ର ସେ କଥା ତପସ୍ୟା ଅର୍ଥେ କ'ଣ ଭଗବାନ କେମିତି ଇନ୍ଦ୍ର ଉଦ୍ଦେଶ୍ୟରେ ଅସୁରମାନ କାହିଁକି ଶ୍ରଦ୍ଧା ଇନ୍ଦ୍ର କାହିଁକି ସେ ଇଏ କରେ ଏ ପ୍ରଶ୍ନଟି ପଚାରେ ସପ୍ତମ ସ୍କନ୍ଧ ପ୍ରଥମେ ସେ ପ୍ରଶ୍ନଟି ପଚାରେ। ଭଗବାନଙ୍କ ସମସ୍ତଙ୍କ ପ୍ରତି ସମାନ ସମ ପ୍ରିୟ ସୁ ବ୍ରହ୍ମ, ଭଗବାନ ସମସ୍ତଙ୍କ ପ୍ରତି ସମାନ ଏବଂ ସେ ସମସ୍ତଙ୍କ ପ୍ରିୟ ଏବଂ ସମସ୍ତଙ୍କ ମଧ୍ୟ ସୁନ୍ଦର, କିନ୍ତୁ ସମସ୍ତଙ୍କ ମଙ୍ଗଳ ହବ ସେଟା ମଧ୍ୟ ଭଗବାନ ପାଠ କରୁଛନ୍ତି। ତାହେଲେ ଯଦି ସେ ସମ ପ୍ରିୟ ସୁ ଭଗବାନ ବା ସମ ପ୍ରିୟ ସୁ ଭଗବାନ ଭୂତାନ ଭଗବାନ ଥିଲେ ସମସ୍ତଙ୍କର ଭୂତ ସବୁ ଜୀବନ ପାଇଁ ସେ ହେଉଛନ୍ତି ସମସ୍ତଙ୍କ ସେ ତିନୋଟି ଆଚରଣ ସେ କରନ୍ତି, ସମସ୍ତଙ୍କୁ ଯଦି ସମାନ ବ୍ୟବହାର କରିବେ, ସମସ୍ତଙ୍କ ପ୍ରିୟ ବ୍ୟବହାର କରିବେ, ପ୍ରିୟ କାର୍ଯ୍ୟ କରିବେ ଏବଂ ସମସ୍ତଙ୍କ ସୁନ୍ଦର ହିସାବରେ କାର୍ଯ୍ୟ କରିବେ। ତାହେଲେ ଇନ୍ଦ୍ରିୟ ପ୍ରଥମ ବୈଜ୍ଞାନ ଅବଧି ବିଷମ କଥା, ପୁଣି ବିଷମ କାହିଁକି ହେଲା, ବିଷମ କାହିଁକି କାର୍ଯ୍ୟ କଲେ, ବିଷମ ଆପଣଙ୍କ ହାତରେ ବହୁତ ସୁନ୍ଦର ଭାବରେ କରିଛନ୍ତି ଯେ ସମସ୍ୟା କଥା ବିଷମ୍ୟ କିନ୍ତୁ ସମାନ ସମସ୍ତଙ୍କ ସମାନ ପୁଣି କାହିଁକି ବୈଷମ ବୈଷମ ବ୍ୟବହାର କରୁଛନ୍ତି, ଅଲଗା ଅଲଗା ବ୍ୟବହାର କରୁଛନ୍ତି। ପ୍ରିୟ ସେ କଥା ଅପ୍ରିୟ କାର୍ଯ୍ୟ, ପ୍ରିୟ ସେ ସମସ୍ତଙ୍କ ପ୍ରିୟ ପୁଣି ଅପ୍ରିୟ କାର୍ଯ୍ୟ ପୁଣି କରୁଛନ୍ତି ଏବଂ ଯଦି ସେ ସୁ ପୁଣି ଶତ୍ରୁ ହିସାବରେ କେମିତି କାର୍ଯ୍ୟ କରୁଛନ୍ତି ଏ ପ୍ରଶ୍ନ ପଚାରି ପରିକ୍ଷିତ ମାନ ପଚାରି। ତେଣୁ ଯେଉଁମାନେ ଅସ୍ତ୍ର ବ୍ୟକ୍ତି ସେମାନେ ଭାବନ୍ତି ଯେଉଁ ସମୟ ଆମର ସତ, କାରଣ ସେ ଦେବତାମାନଙ୍କ ସପକ୍ଷରେ ଯେଉଁଭଳି କାର୍ଯ୍ୟ କରୁଛନ୍ତି, ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ମଧ୍ୟ ସେଟା ଶୁଦ୍ଧ ବୋଧରେ କହୁଛନ୍ତି ଯେ ଏକଚାଳିଶ ବଳାକଂଶ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାଦି ବ୍ୟାକରଣ ଲୋକଙ୍କୁ ଘୋଡ଼ାଇ ଯିବେ, ଯଦିଓ ଭଗବାନଙ୍କର ଅନେକ ଅଂଶ ବା ତାଙ୍କର ବିସ୍ତାର ଆସୁଛନ୍ତି ଏବଂ ସେହି ଅଂଶରେ ମଧ୍ୟ ଆହୁରି ବିସ୍ତାର ଆସୁଛନ୍ତି କଳା ବି କରିବେ। ଏମାନେ ସମସ୍ତେ ଭାଗବତଙ୍କ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସରକାର ମିଶିକି ଯେଉଁ ପ୍ରଶ୍ନ ପଚାରିଛନ୍ତି ଛଅଟି ପ୍ରଶ୍ନ, ତାହେଲେ ଗୋଟିଏ ପ୍ରଶ୍ନ ହେଉଛି ଯେ ଭଗବାନଙ୍କ ବିଭିନ୍ନ ଅବତାର ବିଷୟରେ ମୋତେ କୁହନ୍ତୁ, ତେଣୁ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାର ବର୍ଣ୍ଣନା କରୁଛି, ଚବିଶଟି ଅବତାର ବର୍ଣ୍ଣନା କରାଯାଇଛି। ସେ ଅବତାରରେ ସେଥିରେ ମଧ୍ୟ କୃଷ୍ଣ ଗୋଟେ ଅବତାର ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ କଥା କହୁଛନ୍ତି, କର୍ମ ପ୍ରାୟଶ୍ଚିତ, ଜ୍ଞାନ ପ୍ରାୟଶ୍ଚିତ, ତାପରେ ଅନ୍ତରେ ବୁଦ୍ଧି ଭକ୍ତି ଭକ୍ତି ପ୍ରାୟଶ୍ଚିତ। ତେଣୁ କହୁଛନ୍ତି ଯେ ସୁଖଦେବ ଗୋସ୍ୱାମୀ ବହୁତ ମାନେ ପ୍ରତି ବାସୁଦେବ ପୁରାଣ କିଛି କେବଳ ଭକ୍ତ ବାସୁଦେବ ପୁରାଣ ଆଗାମୀ କର୍ମ ପ୍ରାଶିତ ବା ଜ୍ଞାନ ପ୍ରାଶିତ ଭାବରେ ପ୍ରକୃତ ପ୍ରାଶିତ ହେଇପାରିବେ, ତେଣୁ କରିକି ସେମାନେ ସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ଅଧିକାର ସୁଖଦେବ ଗୋସ୍ୱାମୀ ଭକ୍ତି ପ୍ରାଶିତ କଥା କହୁଛନ୍ତି, ଏଇଟା ସମସ୍ତେ ଜାଣିପାରିବେନି। ସେଥିରେ କେଜି ସୁଖଦେବାରେ କେଜି କେବଳ ମତ୍ୟା ବାସୁଦେବ ପ୍ରାଣ ଅଗମତି କାଶ୍ମୀର ନିହାର ଉପବାସ ପୂର୍ଣ୍ଣ ଭାବରେ ଯେତେ ଅଭ ଅଛି ଯେତେ ପାପରାଶି ଅଛି ସବୁକିଛି ମୁଁ ସଫା ହେବି, ଯେମିତି ନିହାର ଉପବାସ କର। ଯେମିତି ବର୍ତ୍ତମାନ ଆସିଲା ଶୀତ ଦିନ ସକାଳେ ଆସିଲେ କୁହୁଡ଼ି ପଡ଼ିଯାଉଛି, କିନ୍ତୁ ସୂର୍ଯ୍ୟ କିରଣ ଯଦି ଅଧିକ ଅଧିକ ଆସିବ ତାହେଲେ କୁହୁଡ଼ି ଚାଲିବ। ତେଣୁ ସେମିତି ଯେଉଁମାନେ ଭଗବାନ ପ୍ରତି ଭକ୍ତି ଆଦର କରିବେ ତାଙ୍କର ସମସ୍ତ ପାପ ବିନା ମାନେ ସଫା ହେବ ଧୌତ ହେବ। ତାପରେ ପୁଣି କହୁଛନ୍ତି ନାରାୟଣ ପରାୟଣ ନିଷ୍ଣତି ରାଜେନ୍ଦ୍ର ସୁରକୁମାର ଏଇଟା କହିବ ନାରାୟଣ ପରାୟଣ ଏଇଟା କହିବ ନାରାୟଣ ଷଷ୍ଠ ସଙ୍ଗରେ ସେଥିରେ ଆସିବେ। ସେ କହୁଛନ୍ତି ଯେଉଁମାନେ ଭଗବାନ ନାରାୟଣଙ୍କର ଭକ୍ତ ହେବେ ସେମାନେ ପୂର୍ଣ୍ଣ ଭାବରେ ଏଇ ଯେଉଁମାନେ ନାରାୟଣଙ୍କର ଭକ୍ତ ନୁହନ୍ତି ନାରାୟଣ ପରାମୁଖ ନିଷ୍ଣତି ରାଜେନ୍ଦ୍ର ସୁରକୁମାର ଏହା କହିବ ଯେଉଁମାନେ ଭଗବାନ ନାରାୟଣଙ୍କର ଭକ୍ତ ନୁହନ୍ତି ସେମାନେ ଯେତେ ପ୍ରକାର ପ୍ରାଶିତ କଲେ ମଧ୍ୟ ସେ ପାପରୁ ମୁକ୍ତ ହେଇପାରିବେ। କିଭଳି ଭାବରେ ନା ସୁରକୁମ୍ଭ ହେବା ପରା ସୁରା ଯେଉଁ ଜାଗାରେ କ'ଣ ସୁରା କହିଲେ ମଦ ମଦ ଯେଉଁ ଜାଗାରେ ପଡ଼ିଯାଇଛି ତାକୁ ଯଦି ଆମେ ସଫା କରିବାକୁ ଚାହିଁବା ଯେତେ ଗଙ୍ଗା ପ୍ରାଣୀ ଧୋଇଲେ ମଧ୍ୟ ସେଟା ବି ପବିତ୍ର ହେଇପାରିବ ଯାହା ପବିତ୍ର ହେଇପାରିବ ସୁରକୁମ୍ଭ ହେବ ପର। କିନ୍ତୁ ଅତୀତରେ ଏଇ କଥାଟି କହିଛି ସକୃ ମହାକୃଷ୍ଣ କଳାହାରୁ ଗୋପାଳ ମହାରାଜ କହୁଛନ୍ତି ଯେ ସୁଖଦେବ ଗୋସ୍ୱାମୀ ଅନେକ ଥର ବାସୁଦେବ ପରାୟଣ ନାରାୟଣ ପରାୟଣ ଏସବୁ କହିସାରିଲା ପରେ ଅନ୍ତିମରେ କୃଷ୍ଣ କଥା କହୁଛନ୍ତି, ତାର ଅର୍ଥ ହେଉଛି କୃଷ୍ଣ ହେଉଛନ୍ତି ମୂଳ, ବାସୁଦେବ ଏବଂ ନାରାୟଣ ଏମାନଙ୍କର ମୂଳ ହେଉଛନ୍ତି ଭଗବାନ କୃଷ୍ଣ। ଏଠି ତାହା କହିବା ପାଇଁ ସୁଖଦେବ ଗୋସ୍ୱାମୀ ଅନ୍ତିମରେ କୃଷ୍ଣ କଥା କହୁଛନ୍ତି। ସମୟ ହେଉଛି ଆମେ ଖାଲି ଅନ୍ତିମରେ ଏମିତି କହିବା ଯେ ଏଇଭଳି ଭାବରେ ତମ ବଦମ ବାରୁଣୀ ପାସେଇ ଭଗବାନ ଆହ ବାମ ବାମରେ ବର୍ତ୍ତମାନ କହିବେ ବଳିମାଳକୁ କହିବେ କ'ଣ କହିବେ ନଷ୍ଟ୍ରିୟ କ୍ଷୀରପଦ୍ୟ ଉଦାର ଦୁଃଖ ଲୋକ ନଷ୍ଟ୍ରିୟ ବର୍ତ୍ତମାନ ବଳିମାଳ ତାଙ୍କ ସ୍ତ୍ରୀ ନଇଯାଇଛନ୍ତି ଏବଂ କିନ୍ତୁ ସ୍ତ୍ରୀ ନହେଲେ ମଧ୍ୟ ସେ କ୍ଷୀରପ୍ରଜ୍ଞ ଅଛନ୍ତି। ପ୍ରଭାତରେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ କ୍ଷୀରପ୍ରଜ୍ଞା ତଥା ମହାସା ବୈମାନଜ୍ଞ ଏବଂ ଉଦାର ଉଦାର ତାଙ୍କର ଦଶ ଲୋକରେ ଜାତିରେ ଯଦି ବାମଦେବ ତାଙ୍କର କଥାକୁ ଅସ୍ୱୀକାର କରିଥାନ୍ତେ ତାଙ୍କର ଗୁରୁଙ୍କ କଥାକୁ ସ୍ୱୀକାର କରିକି ସେ ତାଙ୍କର କଥାକୁ ପ୍ରତିଶ୍ରୁତିରୁ ନିବୃତ୍ତି ହେଇଯାଇଥାନ୍ତେ ତାହେଲେ ତାଙ୍କର ଏତେ ଉଦାହରଣ ବିଷୟ ହେଇନଥାନ୍ତା ତାଙ୍କର ଏତେ ଖ୍ୟାତି ହେଇନଥାନ୍ତା ସେ ଜଣେ ମହାଜନ ହେଇପାରିନଥାନ୍ତି। କିନ୍ତୁ ଯେହେତୁ ସେ ଭଗବାନଙ୍କ କୃପା ପ୍ରାପ୍ତ ହେଇଛନ୍ତି ସେଥିପାଇଁ ସେ ଭକ୍ତର ଆଚରଣକୁ ଦେଖିଛି ଯେଉଁଥିପାଇଁ କି ତିନି ଉପରେ ତାଙ୍କର ଦୋଷ ଖ୍ୟାତି ହେଲା ବର୍ତ୍ତମାନ ମଧ୍ୟ ଜାଣିଛି ତାଙ୍କର ଦୋଷ ସବୁବେଳେ ପାଇଁ ରହିଛି। ଜୟ ଶ୍ରୀ କୃଷ୍ଣ।